ନମସ୍କାର, ମୁଁ ସୁବାସିନୀ ଜେନା। ମୋତେ ଫୋନ୍ କରିଥିବାରୁ ଆପଣଙ୍କୁ ମୋ ଅନ୍ତରର ନିଭୃତ କୋଣରୁ ଧନ୍ୟବାଦ ଜଣାଉଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ମୁଁ ଦୀର୍ଘ ବର୍ଷ ଧରି ବସ୍ତା ବାଲିଆପାଳବାସୀଙ୍କର ସେବା କରିବା ପାଇଁ ସୁଯୋଗ ପାଇଛି। ଆଗକୁ ଆମ ଅଞ୍ଚଳର ସର୍ବାଙ୍ଗୀନ ବିକାଶ ଉଦ୍ଦେଶ୍ୟରେ ସମସ୍ତ ସମ୍ଭାବନାକୁ ସଫଳତାରେ ପରିଣତ କରିବା ପାଇଁ ମୁଁ ଏହି ନିର୍ବାଚନରେ ଆପଣମାନଙ୍କର ଆଶୀର୍ବାଦ ଏବଂ ସହଯୋଗ କାମନା କରୁଛି। ମୋର ନିବେଦନ, ଆସନ୍ତା ଜୁନ୍ 1 ତାରିଖରେ ମୋତେ ଶଙ୍ଖ ଚିହ୍ନରେ ଭୋଟ ଦେଇ ବିଧାୟିକା ଭାବରେ ଆମ ଅଞ୍ଚଳର ସେବା କରିବା ପାଇଁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ। ବନ୍ଦେ ଉତ୍କଳ ଜନନୀ।